ଆଜ୍ଞା ନମସ୍କାର, ମୁଁ ଚଞ୍ଚଳା ଖଣ୍ଡାଇ 21 ନମ୍ବର ୱାର୍ଡରୁ କହୁଛି। ଆମର ଷ୍ଟ୍ରିଟ୍ ଲାଇଟ୍ ନଥିଲା, ଅନ୍ଧାର ରହୁଥିଲେ ସମସ୍ତେ, ସବୁ ଚାରିଟା ଷ୍ଟ୍ରିଟ୍ ଲାଇଟ୍ ଖରାପ ଥିଲା। ତାକୁ ଆମେ ବିଏମ୍ସିରେ ଦରଖାସ୍ତ କଲୁ, ଦରଖାସ୍ତ କଲା ଫଳରେ ଆମର ଲାଇଟ୍ ଗୁଡା ପାଣି ସଜାଇ ଦେଲେ ଏବଂ ସବୁ ଅନ୍ଧାର ଦୂରୀକରଣ ହେଇଗଲା। ଆଉ ଅଳିଆ ଗୁଡାକ ଆବର୍ଜନା କି ଚାରିଆଡେ ପଡୁଥିଲା, ଅଳିଆ ଗୁଡାକ ସଫା କରିବା ପାଇଁ ବହୁତ ଥର ଆମେ ବି ଦରଖାସ୍ତ ନେଇକି ବିଏମ୍ସି ଯାଇଥିଲୁ। ବିଏମ୍ସ ତରଫରୁ ସେ ଗାଡି ପଠେଇବାରୁ ଏବେ ଅଳିଆ ସଫା ହଉଛି, କିନ୍ତୁ ଅଳିଆ ଗୁଡାକ ବି ଜମା ହେଇକି ରହୁଛି। ଯୋଉ ଜମା ହେଇକି ରହୁଛି ଆମେ ବାରମ୍ବାର ଅନୁରୋଧ କରୁଛୁ ଯେ ଆମ ସାହିର ଅଳିଆ ଗୁଡାକ ଯେମିତି ଉଠେଇଲେ ଆମେ ଉପକୃତ ହେବୁ।